ଆଜି ଶୁଣିବା ସୁପ୍ରସିଦ୍ଧ ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀଙ୍କ ବହୁଚର୍ଚ୍ଚିତ ରଚନା ବଟୁଆ। ବଟୁଆ ଓଡ଼ିଆମିର ଗୋଟିଏ ଚିହ୍ନ। ଓଡ଼ିଆମି ମାନେ ଖାଣ୍ଟି ଓଡ଼ିଆମି, ବଙ୍ଗୁଡ଼ିଆ ବା ବିହାର ଓଡ଼ିଆ ବା ତେଲେଙ୍ଗା ଓଡ଼ିଆ ଏ ଚିହ୍ନଟାକୁ ଜାତି ଚିହ୍ନ ବୋଲି ମାନିବାକୁ ରାଜି ନୁହନ୍ତି। କଲିକତିଆ ବଙ୍ଗାଳୀ ସମାଜରେ ବଟୁଆ ଯେମିତି ଗୋଟିଏ ଛିଗୁଲିଆ କଥା, ଆମ ବଙ୍ଗୁଡ଼ିଆଙ୍କ ଆଖିରେ ମଧ୍ୟ ସେମିତି। ପାଠୁଆ ଓଡ଼ିଆଙ୍କ ନାକକୁ ବଟୁଆ ଗନ୍ଧଟା ଦୁଇ କୋଶ ଦୂରରୁ ଗନ୍ଧାଏ। ବଟୁଆଟିଏ ଦେଖିଦେଲେ ତାଙ୍କ ଆଖିରେ ଶୁଖୁଆ କଣ୍ଟା ଗଳିଯାଏ। ବଙ୍ଗାଳୀଙ୍କର ହୁକା ଓ ତେଲେଙ୍ଗାଙ୍କର ପିକା ଗନ୍ଧଠାରୁ ବଟୁଆ ଗନ୍ଧଟା ବେଶି କିଛି ଦୁର୍ଗନ୍ଧ ନୁହେଁ। ବଟୁଆର ସୌନ୍ଦର୍ଯ୍ୟ ତାଙ୍କ ଅପେକ୍ଷା କିଛି କମ୍ ନୁହେଁ। ତଥାପି ବଟୁଆ ଓଡ଼ିଆଙ୍କ ଭଳି ହସକୁଳି ବା ଥଟା ବଳି ଘର ମାଡ଼ ବାହାର ମାଡ଼ ଖାଇ ଆସ୍ତେ ଆସ୍ତେ ପଛେଇଲାଣି। ଦିନକୁ ଦିନ ଏ ଓଡ଼ିଆ ଜାତିଟାକୁ ସାଙ୍ଗରେ ନେଇ ସେ ବଙ୍ଗୋପସାଗରରେ ବୁଡ଼ି ମରିବ। ହାଏରେ ବଟୁଆ, ହାଏରେ ବଟୁଆ, ସମ୍ପତ୍ତି ବଟୁଆ। ବଟୁଆର ଏ ଯେଉଁ ଗତି ହେଉଛି ସେଥିରୁ ଓଡ଼ିଆ ଜାତିର ଗତି ମଧ୍ୟ ଅନୁମାନ କରିପାର। ବଟୁଆ ଆଣିଥିଲା ଓଡ଼ିଆର ଗୌରବ, ବଟୁଆ ଘେନିଯିବ ଓଡ଼ିଆର ପ୍ରାଣ। ଯେତେବେଳେ ବଟୁଆ ଥିଲା ଓଡ଼ିଆର ବେଉସା ପାଇଁ, ପାତ୍ରୀ ବ୍ୟବସାୟ ପାଇଁ, ଚାକିରି ପାଇଁ, ନାଁ ଅର୍ଜିବା ପାଇଁ, ଯେତେବେଳେ ଓଡ଼ିଆ ଏ ପୂର୍ବଖଣ୍ଡ ଗୋଟାକ ଯାକ ବିଞ୍ଚି ହୋଇଯାଇଥିଲା, ସେତେବେଳେ ତାର ବଟୁଆଟି ନହେଲେ ଚଳୁନଥିଲା। ସେତେବେଳେ ବଟୁଆ ଖାଲି ପାନ ଗୁଆ ଗୁଣ୍ଡି ରଖିବାର ଜାଗା ନଥିଲା, ସେଥିରେ ରହିଥିଲା ଜଡ଼ିବୁଟି, ତିଳକ, କୋଥଳୀ, ଛୁରୀ, କତୁରୀ, ପଇସାପତ୍ର, ପାନ ଗୁଆ, ମସଲା ମସଲି ଇତ୍ୟାଦି ହରେକ ରକମର ଚିଜ। ଖଣ୍ଡେ ଗାମୁଛା, ଦୁଇ ଖଣ୍ଡ କନ୍ଥା, ଖଣ୍ଡେ ପିତ୍ତଳ, ଖଣ୍ଡେ ଢାଳ, ଏସବୁରୁ ଗୋଟିଏ ବାଡ଼ି, ମୁଣ୍ଡରେ ଖଣ୍ଡିଏ ଠେକା, ପାଦରେ ହଳିଏ ନାଗରା ଜୋତା। ବେଶ, ଓଡ଼ିଆ ଏତିକିରେ ଚାଲିଲେ ଅର୍ଜନ କରି ଘର ପଇସା ଦେଶ ପଇସା ଅର୍ଜନ କରିବାକୁ ନୁହେଁ, ବିଦେଶ ପଇସା ଦେଶକୁ ଆଣିବା ପାଇଁ ଏଇମାନେ ହେଲେ ବାଟୁଆ। ଆଉ ବଟୁଆ ଖଣ୍ଡିଏ ଥିଲା ତାଙ୍କର ସମ୍ପତ୍ତି, ତାଙ୍କ ଓଡ଼ିଆମିର ଗୌରବ, ତାଙ୍କ ଅର୍ଜନର ଉପାୟ। ସେମାନେ ସାତ ସମୁଦ୍ର, ତେର ନଈ, ପଚାଶ ପାହାଡ଼, ଶହ ଶହ ଜଙ୍ଗଲ ପାର ହୋଇ ଯାଉଥିଲେ ସେଇ ବଟୁଆଟି ଆଉ ସେ ଠେଙ୍ଗାଟିର ଜୋରରେ। ଏଇ ବାଟୁଆ ଗୁଡ଼ାକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଆଣୁଥିଲେ। ଏଇ ବାଟୁଆଙ୍କ ଧନରେ ଆଜିକାଲିର କେତେ ଓଡ଼ିଆ ବାବୁ ବଡ଼ ଲୋକ। ଏହି ବାଟୁଆଙ୍କ ବଂଶ ଆଜି ସରକାରୀ ଉଚ୍ଚ ପାହ୍ୟା କାମଠାରୁ ଆରମ୍ଭ କରି ବେସରକାରୀ ଉଚ୍ଚ ପାହ୍ୟା କାମ ପର୍ଯ୍ୟନ୍ତ ହାସଲ କରି ବସିଛନ୍ତି। ଏ ମରହଟିଆ ଗୁଡ଼ାକ କ'ଣ କହୁଛନ୍ତି ହେ? ଏ ମରହଟିଆ କ'ଣ ଗୁଡ଼ାଏ କହୁଛି ହେ? ବାଉଳାଟାଏ ନା କ'ଣ? ଆଜିକାଲି ଯେମିତି ଓଡ଼ିଆମାନେ ବିଦେଶକୁ ଯାଉନାହାନ୍ତି କି ପଇସା ରୋଜଗାର କରୁନାହାନ୍ତି, ଖାଲି ସେହି ସେକେଲେ ପୁରୁଣ ଯନ୍ତ୍ରଗୁଡ଼ାକ ଯେମିତି ଯାଇ ପଇସା ରୋଜଗାର କରୁଥିଲେ। ଆହ ଛି ଛି, ତାଙ୍କ ମଳି ମୁଣ୍ଡ, ତାଙ୍କ ମଳି ଗାମୁଛା, ତାଙ୍କ ଗନ୍ଧିଆ ବଟୁଆ, ତାର ପୁଣି ତୁଳନା ଆମର ଏ ଓଡ଼ିଆ ସଭ୍ୟମାନଙ୍କ ସାଙ୍ଗରେ? ପାଗଳ ପାଗଳ। କିନ୍ତୁ ବାବୁମାନେ ସେମାନେ ଆଣୁଥିଲେ ଶହ ଶହ ହଜାର ହଜାର ପାଦ ପୂଜା ପାଇ ବେଉସା କରି ହାକିମ କରି। ତମେ ଯାଉଛ ଦଶ ପନ୍ଦର ଟଙ୍କାର କୁଲିଗିରି କରିବାକୁ, ସେଥିରେ ପୁଣି ତୁମେ ଗୋଟାଏ ଟିଣ ବାକ୍ସ, ଗୋଟାଏ ସେଜ ଗଣ୍ଠିଲି, ଗୋଟାଏ ବାସନକୁସନ ଜାଗା, ଆଉ ତାକୁ ନେବା ପାଇଁ ତୁମର ଦରକାର ଗୋଟାଏ କୁଲି। ସେମାନେ ଯାଉଥିଲେ ଆଣିବା ପାଇଁ, ତମେ ଯାଉଛ ଗୋଲାମ କରି। ତୁମେ ଯେବେ ବଡ଼ିମା ଛାଡ଼ି ଟିକିଏ ନିରେଖିକିରି ଦେଖିବ, ତାହେଲେ ତୁମେମାନେ ବୁଝିପାରିବ ଯେ ଏହି ବଟୁଆ ଆଉ ସୁଟକେସ୍ର ଲଢ଼େଇରେ ବଟୁଆର ସିନା ଜିତ୍, ତୁମ ସୁଟକେସ୍ର ନୁହଁ। ତେବେ ଆମେ ବଟୁଆକୁ ଘୃଣା କରୁ କାହିଁକି? ତୁମେ କ'ଣ ଭାବୁଛ ଯେ ଆମର ଆଖି ନାହିଁ, ଆମର ବୁଦ୍ଧି ନାହିଁ, ଆମର ଶିକ୍ଷା ନାହିଁ, ଖାଲି ତୁମେ ପାଠୁଆ, ତୁମେ ବୁଦ୍ଧିଆ? ତୁମର ଆଖି ଅଛି, ସେ ଖେଳ କଣ୍ଢେଇର ଆଖି। ତୁମର ବୁଦ୍ଧି ଅଛି, ସେ କାଉଁରୀ ମନ୍ତ୍ର ଭୁଲା ବୁଦ୍ଧି। ତୁମର ଶିକ୍ଷା ଅଛି, ସେ ପୋଷା ଶୁଆର ଶିକ୍ଷା, ଯାହା ପଢ଼ାଇଛି ଜଟାଧାରୀରେ ବାମାଏ। ତା ଛଡ଼ା ମନକୁ ଗୋଟିଏ କିଛି କାଢ଼ିବାର ଶକ୍ତି ନାହିଁ। ଥିଲେ ତୁମେ ଦେଖୁଥାନ୍ତ ତୁମର ଏଇ ଯେ ସାହିବାଣୀ, ସଭ୍ୟ ଉନ୍ନତ ଉଚ୍ଚ ଶିକ୍ଷିତ ସାହିବାଣୀମାନେ, ସାହିବାଣୀମାନଙ୍କର ହାତ ଥଳି ଦେଖୁଛ ତ? ସାହିବମାନଙ୍କର ହାବର୍ସାକ୍ ବା ନାପ୍ସାକ୍ ଅର୍ଥାତ୍ ଝୁଲାମୁଣି ଦେଖିଛ ତ? କହିଲେ ଦେଖି ଏଇ ହ୍ୟାଣ୍ଡବ୍ୟାଗ୍ ହାବରସାକ୍ ବା ନାପସାକ୍ ଅପେକ୍ଷା ଆମ ବଟୁଆ କେଉଁ ଗୁଣରେ ନିକୃଷ୍ଟ। ସାହିବାଣୀ ଓ ସାହିବ ଯୁଆଡ଼େ ଯିବେ ତାଙ୍କ ସାଙ୍ଗରେ ଏଇଟା ବରାବର ଥିବ। ଆଉ ୟା ଭିତରେ ମୁହଁ ମଖା ଗୁଣ୍ଡାଠାରୁ ଆରମ୍ଭ କରି ରାତି ଦରକାରୀ ରବର ମୁଣା ପର୍ଯ୍ୟନ୍ତ, ପିକଠାରୁ ଆରମ୍ଭ କରି ରୁଟି ପର୍ଯ୍ୟନ୍ତ ସବୁ ମାଲ ମହଜୁଦ ଥାଏ। ଆମ ବଟୁଆରେ ମଧ୍ୟ ଆମର ଲୋଡ଼ା ଜିନିଷ ସବୁ ରହେ। ତାଙ୍କର ଥଳିଗୁଡ଼ାକ କନାରେ ତିଆରି, ଆମ ବଟୁଆ ମଧ୍ୟ କନାରେ ତିଆରି। ତାଙ୍କ ବ୍ୟାଗ୍ ଗୁଡ଼ାକ ଚହଟ ଚିକ୍କଣ ବେଳେବେଳେ ହୋଇଥାଏ। ଆମ ବଟୁଆରେ ମଧ୍ୟ ରୂପା ଫୁଲି ଚିତ୍ରକନା ଦେଇ ଚହଟ ଚିକ୍କଣ କରାଯାଏ। ଖାଲି ପ୍ରଭେଦ ଏତିକି ଯେ ତାଙ୍କ ବ୍ୟାଗ୍ ଗୁଡ଼ିକ ବନ୍ଦ ହେଲେ ମଧ୍ୟ ତାର ମୁହଁମାନ ଓସାରିଆ, ଆଉ ବଟୁଆ ବନ୍ଦ ହେଲେ ତାର ମୁହଁଟା ହୋଇଯାଏ ଗୋଜିଆ। ସେପରି ହେବାର ଗୋଟେ କାରଣ ଅଛି, ସେ ହେଉଛି ଜାତିର ଲକ୍ଷଣ। ସାହିବ ସାହିବାଣୀମାନେ କାମବେଳେ ତ ଗର୍ଜନ କରନ୍ତି, କାମ ନଥିଲା ବେଳେ ବି ଗର୍ଜନ କରୁଥାନ୍ତି। ଗର୍ଜନ କରିବା ତାଙ୍କ ଜାତିର ଲକ୍ଷଣ। ବିଲାତି ସିଂହ ତା ଜନ୍ମଦିନୁ ଗର୍ଜନ ନ କରି ରହି ଶିଖି ନାହିଁ। କାମୁଡ଼ା ଜୋରରେ ଯେତେ ନୁହେଁ, ଖାଲି ଏଇ ଗର୍ଜନ ଜୋରରେ ବିଲାତି ସିଂହ ଏ ପୃଥିବୀଟାକୁ ମାଡ଼ି ବସିଛି। ଏ ଭୋକିଲା ବୁଲ୍ ଡଗ୍ ଭୁକେ ନାହିଁ, ଦରକାର ବେଳେ କାମୁଡ଼େ ମଧ୍ୟ। ଭୁକି ଭୁକି ଯେବେ ହାଡ଼ଖଣ୍ଡକ ଆର କୁକୁର ମୁହଁରୁ ମାରିନେଲା ତେବେ ତ ଭଲ। ଯେବେ ଭୁକିବାରେ କାମ ହାସଲ ନ ହୁଏ ତାହେଲେ କାମୁଡ଼ି ଦିଏ। ଭୁକିବା ପଛକୁ କାମୁଡ଼ିବା ଧମକଟା ଅଛି ବୋଲି ତାଙ୍କ ଗର୍ଜନକୁ ଲୋକେ ଡରିଯାଆନ୍ତି। ଆମ ପୂର୍ବପୁରୁଷ ଆମ ଓଡ଼ିଆ ଷଣ୍ଢ କାମ ବେଳେ ଗର୍ଜନ କରୁଥିଲେ, କାମ ସରିଗଲେ ମୁହଁ ବନ୍ଦ କରି ଘରେ ରହୁଥିଲେ। ଖାଲି ମିଛ ବୋବାଳୀ ଏ ଜାତିଟା ଜାଣିନଥିଲା। ଓଡ଼ିଆ ସୈନ୍ୟ, ଓଡ଼ିଆ ବେପାରୀ, ଓଡ଼ିଆ ବାବାଜୀ, ଓଡ଼ିଆ ବାଟୁଆ ଦେଶ ଜୟ କରି ବେପାର କରି ରୋଜଗାର କରି ଯାଉଥିଲେ। ଫୁକାର ଦେଉଥିଲେ, ଗୀତ ଗାଉଥିଲେ, ପାଟିତୁଣ୍ଡ କରୁଥିଲେ। କାମ ହାସଲ କରି ଯେତେବେଳେ ଘରକୁ ଫେରୁଥିଲେ ସେତେବେଳେ ଘରଣୀମାନଙ୍କ ପାଖରେ ଏକାବେଳକେ ମୁହଁରେ 144 ଧାରା, ଖଣ୍ଡା ତଲୁଆର ଥୋଇଦେଇ ଲଙ୍ଗଳ ମୁଠି ଧରିବା ଓ ଲଙ୍ଗଳ ମୁଠି ଛାଡ଼ିଦେଇ ଖଣ୍ଡା ତଲୁଆର ଧରିବା ସେମାନଙ୍କ ପକ୍ଷରେ ଯେପରି ସହଜ ଥିଲା, ବାଟର ଦୁଃଖ କ୍ଲେଶ ସାଙ୍ଗରେ ଘରଣୀଙ୍କ କଅଁଳ ଛାତିରେ ଆଖି ବୁଜି ପଡ଼ି ରହିବାର ଅଦଳ ବଦଳ ମଧ୍ୟ ସେହିପରି ସହଜ ଥିଲା। ସେହି ହେତୁରୁ ବଟୁଆଟି ଥିଲା ତାଙ୍କର ଚିରସାଥୀ। ସମୁଦ୍ରର ଅତଳ ପାଣିରେ ବଟୁଆ, ଯୁଦ୍ଧ କ୍ଷେତ୍ରରେ ବଟୁଆ, ମଶାଣୀ ଭୂଇଁରେ ବଟୁଆ, କେଳି ସଦନର କରିନ୍ଦ୍ର ଦନ୍ତ ପଲଙ୍କ ପାଖରେ ମଧ୍ୟ ବଟୁଆ। ଚିର ଜାଗ୍ରତ ଥିଲା ଏ ଜାତି, ଚିର ଜାଗ୍ରତ ମଧ୍ୟ ଅଛି ବିଲାତି ଜାତି। ତାଙ୍କ ହ୍ୟାଣ୍ଡବ୍ୟାଗ୍ ହାବରସାକ୍ ବା ନାପସାକ୍ ସବୁବେଳେ ହାତ ପାଖରେ, ସବୁବେଳେ ତୟାର। କିନ୍ତୁ ଆମେ ପରଗତିଆ, ଆଗ ଡିଆଁ ସଭ୍ୟ ଶିକ୍ଷିତ ଓଡ଼ିଆଙ୍କ ନାକକୁ, କାନକୁ, ଆଖିକି, ମୁଣ୍ଡକୁ, ଅଣ୍ଟାକୁ ଏ ବଟୁଆ ବଡ଼ ଅସୁନ୍ଦର, ଅକଡ଼ିଆ। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଗୋବିନ୍ଦ ତ୍ରିପାଠୀଙ୍କ ବଟୁଆର ପ୍ରଥମ ଭାଗ। ରହିଲୁ, ବନ୍ଧୁମାନଙ୍କ ଭିତରେ ସେୟାର କରନ୍ତୁ। ନମସ୍କାର।